ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ଜାଗରଣଠାରୁ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଦେଶକୁ ଏକତ୍ର ରଖିବା କ୍ଷେତ୍ରରେ ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କହିଲେ ରାଷ୍ଟ୍ରପତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦେଶର ଆତଙ୍କବାଦ ବିରୋଧୀ ଲଢ଼େଇ ଏବେ ଜାତୀୟ ପ୍ରତିରକ୍ଷା ନୀତିର ଏକ ଅଂଶ ପାଲଟିଛି। 6.3% GDP ଅଭିବୃଦ୍ଧି ସହ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପରିଣତ ହୋଇଛି ଭାରତ। ଅପରେସନ ସିନ୍ଦୁର ସମ୍ପର୍କରେ ପକ୍ଷ ରଖିବା ଲାଗି ବିଭିନ୍ନ ଦେଶକୁ ଯିବେ ରାଜନୈତିକ ପ୍ରତିନିଧି ଦଳ, ଏବଂ ଆଜିଠାରୁ ପୁଣି ଆରମ୍ଭ ହେବ IPL T20 କ୍ରିକେଟ ସିରିଜ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଂସ୍କୃତ ବିଦ୍ୱାନ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ 58ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। 2023 ପାଇଁ ଜ୍ଞାନପୀଠ ପୁରସ୍କାର ନିମନ୍ତେ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ମନୋନୀତ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଉଭୟ ଜ୍ଞାନପୀଠ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁଲଜାର ଅସୁସ୍ଥ ଥିବାରୁ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଇପାରିନଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସାହିତ୍ୟ ସମାଜକୁ ଏକତ୍ର କରିବା ସହ ଜାଗ୍ରତ କରିଥାଏ। ଉନବିଂଶ ଶତାବ୍ଦୀର ସାମାଜିକ ଜାଗରଣଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଦେଶର ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ କବି ଏବଂ ଲେଖକମାନେ ଲୋକମାନଙ୍କୁ ଏକତ୍ର ରଖିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଗୀତ ବନ୍ଦେ ମାତରମ୍ ପ୍ରାୟ 150 ବର୍ଷ ଧରି ଭାରତମାତାର ସନ୍ତାନମାନଙ୍କୁ ଜାଗ୍ରତ କରିଆସିଛି ଏବଂ କରୁଥିବ। ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ସେ ଉତ୍କର୍ଷର ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ଗୌରବମୟ ଜୀବନରୁ ପ୍ରେରଣା ନେଇ ଭବିଷ୍ୟତ ପିଢ଼ି ସାହିତ୍ୟ ସୃଷ୍ଟି, ସମାଜ ଗଠନ ଏବଂ ରାଷ୍ଟ୍ର ଗଠନରେ ଉଚିତ ମାର୍ଗରେ ଆଗକୁ ବଢ଼ିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
ଭାରତୀୟ ଜ୍ଞାନପୀଠ ଇନ୍ ଦୋ ଶବ୍ଦୋ ମେ ଭାରତ ଭୂମି ମେ ବିକଶିତ ଜ୍ଞାନ ତଥା ସୃଜନ କି ପରମ୍ପରାଓ କି ମୂଲଭୂତ ଏକତା ବ୍ୟକ୍ତ ହୋତି ହେ ୟେ ଏକତା ପୁରି ଭାରତ ମେ ବ୍ୟାପ୍ତ ଭାବନାତ୍ମକ ସାଂସ୍କୃତିକ ଔର ସାହିତ୍ୟିକ ଏକତା କି ଅଭିବ୍ୟକ୍ତି ହେ ଭାରତ କି ସଭି ଭାଷାଓ କେ ସାହିତ୍ୟ ମେ ଭାରତ କି ମିଟି କି ମେହକ ହୋତି ହେ।
ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ କେବଳ ସୁରକ୍ଷା ସହିତ ଜଡ଼ିତ ନୁହେଁ, ଏବେ ଏହା ଜାତୀୟ ପ୍ରତିରକ୍ଷା ନୀତିର ଏକ ଅଂଶ ପାଲଟିଛି। ଗତକାଲି ଗୁଜରାଟର ଭୁଜ ବାୟୁସେନା କେନ୍ଦ୍ରରେ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ସମସ୍ତ ପ୍ରକାର ଆତଙ୍କବାଦର ମୂଳୋତ୍ପାଟନ କରିବା ଲାଗି ଦୃଢ଼ ସଂକଳ୍ପ ଗ୍ରହଣ କରିଛି। ସେ କହିଛନ୍ତି, ବର୍ତ୍ତମାନର ଅସ୍ତ୍ରବିରତିର ଅର୍ଥ ହେଉଛି ଭାରତ ପାକିସ୍ତାନର ଆଚରଣ ଉପରେ ଆଧାର କରି ଏହାକୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରିଛି। ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।
साथियों, ऑपरेशन सिंदूर ने यह स्पष्ट संदेश दे दिया है कि हमने शांति के लिए जितना अपना दिल खोल कर रखा है, शांति को नष्ट करने वालों के विरुद्ध उतना ही अपना आप भी खोल कर रखा है। एक और बात मैं यहां आपको कहना चाहूंगा कि ऑपरेशन सिंदूर अभी खत्म नहीं हुआ है। जो कुछ भी हुआ वह सिर्फ एक ट्रेलर मात्र था। अब जब भी सही समय आएगा तो हम पूरी पिक्चर भी दुनिया को दिखाएंगे।
ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନା କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା ରାଇଫଲମ୍ୟାନ୍ ସଞ୍ଜୟ କୁମାରଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ସେ କାର୍ଗିଲ୍ ଯୁଦ୍ଧ ସମୟରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାସିନ୍ଦା ରାଇଫଲମ୍ୟାନ୍ ସଞ୍ଜୟ କୁମାର 1996 ଜାମ୍ମୁ ଏବଂ କାଶ୍ମୀର ରାଇଫଲ୍ସର 3 ବାଟାଲିୟନ୍ରେ ଯୋଗ ଦେଇଥିଲେ। 1999 ଜୁଲାଇ 4 କାର୍ଗିଲ୍ ଯୁଦ୍ଧ ସମୟରେ ରାଇଫଲମ୍ୟାନ୍ ସଞ୍ଜୟ କୁମାର ମୁସ୍କୋହୋ ଉପତ୍ୟକାର 0.4857 ଏରିଆ ଫ୍ଲାଟ୍ ଟପ୍କୁ ଅକ୍ତିଆର କରିବା ପାଇଁ ଏକ ଦଳ ସହ ଆଗକୁ ବଢ଼ିଥିଲେ। ଆକ୍ରମଣ ସମୟରେ ଶତ୍ରୁପକ୍ଷର ସ୍ୱୟଂଚାଳିତ ଅସ୍ତ୍ର ଯେଉଁ ସମୟରେ କୁମାରଙ୍କ ୟୁନିଟ୍କୁ ପ୍ରତିରୋଧ କରୁଥିଲା, ସେତେବେଳେ ରାଇଫଲମ୍ୟାନ୍ ସଞ୍ଜୟ କୁମାର ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ଏବଂ ନିଜ ସୁରକ୍ଷାକୁ ଖାତିର ନ କରି ଶତ୍ରୁପକ୍ଷ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ସେ 3 ଅନୁପ୍ରବେଶକାରୀଙ୍କୁ ନିପାତ କରିଥିଲେ ଓ ନିଜେ ଗୁରୁତର ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ କୁମାର ଆକ୍ରମଣ ଜାରି ରଖିଥିଲେ, ଫଳରେ ଶତ୍ରୁପକ୍ଷ ନିଜର ମେସିନ୍ ଗନ୍ ଛାଡ଼ି ପଳାୟନ କରିଥିଲେ। ପରେ ରାଇଫଲମ୍ୟାନ୍ ସଞ୍ଜୟ କୁମାର ସେହି ମେସିନ୍ ଗନ୍ ଦ୍ୱାରା ଶତ୍ରୁପକ୍ଷ ଉପରେ ଆକ୍ରମଣ କରି ପଳାୟନ କରୁଥିବା ସୈନିକମାନଙ୍କୁ ନିପାତ କରିଥିଲେ। ତାଙ୍କର ପ୍ରବଳ ରକ୍ତସ୍ରାବ ହେଉଥିବା ସତ୍ତ୍ୱେ ସେ ହସ୍ପିଟାଲ ଯିବାକୁ ମନା କରିଥିଲେ। ତାଙ୍କର ଏଭଳି ସାହସିକ କାର୍ଯ୍ୟ ସାଥୀ ସୈନିକମାନଙ୍କୁ ସାହସ ଯୋଗାଇଥିଲା, ଫଳରେ ସେମାନେ ଶତ୍ରୁ ହାତରୁ ଫ୍ଲାଟ୍ ଟପ୍ ଅକ୍ତିଆର କରିଥିଲେ। ଦେଶ ରାଇଫଲ୍ମ୍ୟାନ୍ ସଞ୍ଜୟ କୁମାରଙ୍କୁ ସମ୍ମାନ ଜଣାଉଛି। 2022 ଫେବୃଆରୀରେ ସେ ସୁବେଦାର ମେଜର ପଦବୀକୁ ଉନ୍ନୀତ ହୋଇଥିଲେ ଏବଂ ଏବେ ପୁଣେର ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ କାର୍ଯ୍ୟରତ ଅଛନ୍ତି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ଭାରତ ଚଳିତ ଆର୍ଥିକ ବର୍ଷରେ 6.3% ଜିଡିପି ଅଭିବୃଦ୍ଧି ସହ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ପ୍ରମୁଖ ଅର୍ଥନୀତି ହୋଇଛି। ବିଶ୍ୱ ଅର୍ଥନୈତିକ ସ୍ଥିତି ଏବଂ ସମ୍ଭାବନା ଉପରେ ଏହି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ଭାରତର ଅଭିବୃଦ୍ଧିକୁ 6.3% ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ଆସନ୍ତା 2026 ବର୍ଷରେ ମଧ୍ୟ ଜାରି ରହିବ ଏବଂ ଅଭିବୃଦ୍ଧି ହାର 6.4% ହେବା ନେଇ ଆକଳନ କରାଯାଇଛି। ବର୍ଦ୍ଧିତ ବାଣିଜ୍ୟିକ ସମସ୍ୟା, ନୀତି ଅନିଶ୍ଚିତତା ଏବଂ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ମାନ୍ଦାବସ୍ଥା ନେଇ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ଅର୍ଥନୈତିକ ସ୍ଥିତି ଏବଂ ସମ୍ଭାବନା ହେଉଛି ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ। 5ଟି ଆଞ୍ଚଳିକ ଆୟୋଗ ସହିତ ମିଳିତ ଭାବେ ଜାତିସଂଘ ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ବିଶ୍ୱ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ଏବଂ ଦୃଷ୍ଟିକୋଣ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ଭାରତର ପୁଞ୍ଜି ବଜାର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କୁହାଯାଇଛି। ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦ ବିରୁଦ୍ଧରେ କାର୍ଯ୍ୟକାରୀ କରାଯାଇଥିବା ଅପରେସନ୍ ସିନ୍ଦୁର ସମ୍ପର୍କରେ ସମଗ୍ର ବିଶ୍ୱ ନିକଟରେ ଭାରତର ପକ୍ଷ ରଖିବା ଲାଗି ବିଭିନ୍ନ ଦେଶକୁ ରାଜନୈତିକ ପ୍ରତିନିଧି ଦଳ ପଠାଇବା ନିମନ୍ତେ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ପ୍ରତିନିଧି ଦଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ରହିବେ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏଭଳି କୂଟନୈତିକ ପଦକ୍ଷେପ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ମାଧ୍ୟମରେ ପାକିସ୍ତାନରୁ ସନ୍ତାସବାଦକୁ ବିଲୋପ କରିବା ଦିଗରେ ଭାରତର ପଦକ୍ଷେପ ସମ୍ପର୍କରେ ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରଠାରେ 708 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ପ୍ରକଳ୍ପ ରହିଛି। ଆସନ୍ତାକାଲି ଶ୍ରୀ ଶାହା ଅହମ୍ମଦାବାଦ ଏବଂ ମହେସାନାଠାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ। ଆଇପିଏଲ୍ କ୍ରିକେଟର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଆଜିଠାରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଇପିଏଲ୍ର ଏହି ସଂସ୍କରଣ ଫାଇନାଲ୍ ମ୍ୟାଚ୍ ଜୁନ୍ 3 ତାରିଖରେ ଅନୁଷ୍ଠିତ ହେବ। ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ଚଳିତ ବର୍ଷର ଆଇପିଏଲ୍ କ୍ରିକେଟ ପ୍ରତିଯୋଗିତା ଗତ 9 ତାରିଖରୁ 1 ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ବାକି ମ୍ୟାଚ୍ଗୁଡ଼ିକ ମଧ୍ୟରୁ କେତେକର ସ୍ଥାନ ଓ ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ମୋହାଲି ଏବଂ ଧର୍ମଶାଳାରେ ଏହି ସଂସ୍କରଣର ଆଉ କୌଣସି ମ୍ୟାଚ୍ ଅନୁଷ୍ଠିତ ହେବ ନାହିଁ। କେବଳ ଜୟପୁର, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଖେଳାଯିବ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ ଆସନ୍ତା 26 ତାରିଖରେ ଜୟପୁରର ଏସ୍ଏମ୍ଏସ୍ ଷ୍ଟାଡିୟମ୍ଠାରେ ଖେଳାଯିବ। 29 ତାରିଖଠାରୁ ପ୍ଲେ ଅଫ୍ ମ୍ୟାଚ୍ଗୁଡ଼ିକ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଟିମ୍ ଘୋଷଣା କରିଛି। ଚଳିତ ମାସ 30 ତାରିଖରୁ ଏହି ଟିମ୍ ଇଂଲଣ୍ଡରେ ମ୍ୟାଚ୍ ଖେଳିବ। ଖେଳାଳି ଚୟନ କମିଟି ଇଣ୍ଡିଆ ଏ ଟିମ୍ର ଅଧିନାୟକ ଭାବେ ଅଭିମନ୍ୟୁ ଈଶ୍ୱରନ୍ଙ୍କୁ ଏବଂ ଧ୍ରୁବ କୁରେଲ୍ଙ୍କୁ ଉପ ଅଧିନାୟକ ଭାବେ ମନୋନୀତ କରିଛି। ଦଳରେ କରୁଣ ନାୟାର ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବେ। ଭାରତୀୟ ଦଳ 2ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ କ୍ୟାଣ୍ଟରବରି ଏବଂ ନର୍ଥ ଆମ୍ପଟନ୍ରେ ଖେଳିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ଜାଗରଣଠାରୁ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଦେଶକୁ ଏକତ୍ର ରଖିବା କ୍ଷେତ୍ରରେ ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କହିଲେ ରାଷ୍ଟ୍ରପତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ଆତଙ୍କବାଦ ବିରୋଧୀ ଲଢ଼େଇ ଏବେ ଜାତୀୟ ପ୍ରତିରକ୍ଷା ନୀତିର ଏକ ଅଂଶ ପାଲଟିଛି। 6.3% ଜିଡିପି ଅଭିବୃଦ୍ଧି ସହ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପରିଣତ ହୋଇଛି ଭାରତ। ଅପରେସନ୍ ସିନ୍ଦୁର ସମ୍ପର୍କରେ ପକ୍ଷ ରଖିବା ଲାଗି ବିଭିନ୍ନ ଦେଶକୁ ଯିବେ ରାଜନୈତିକ ପ୍ରତିନିଧି ଦଳ ଏବଂ ଆଜିଠାରୁ ପୁଣି ଆରମ୍ଭ ହେବ ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।